ନମସ୍କାର ଶ୍ରୋତା ବନ୍ଧୁ, ମୁଁ ତୁଷାରଞ୍ଜନ ଆପଣମାନଙ୍କୁ ସ୍ୱାଗତ କରୁଛି ଓଡ଼ିଶା ମୋବାଇଲ ବ୍ୟାଙ୍କ। ଆସନ୍ତୁ ଗୋଟେ କବିତା ଶୁଣିବା ଯାହାର ନାଁ ଅଲିଭା। ଅଲିଭା ଅତୀତର ଅଲିଭା ଅନୁଭୂତି, ଅଲିଭା ଅତୀତର ଅଲିଭା ଅନୁଭୂତି, ଅଲିଭା ଇତିହାସରେ ଲେଖା ଅଲିଭା ସ୍ମୃତି। ଅଲିଭା ସ୍ୱପ୍ନଟିଏ, ଅଲିଭା ସ୍ୱର ତୋଳି, ଅଲିଭା କଥାଟିଏ, ଅଲିଭା ବାଘ ବୋଳି, ଅଲିଭା ଗାରଠାଣି, ଅଲିଭା ଯନ୍ତ୍ରଣାର, ଅଲିଭା ହସ ଟିକେ ଆଙ୍କିଲା ଉଠଧାର, ଅଲିଭା ଦୀପଟିଏ, ଅଲିଭା ଜ୍ୟୋତି ଦେଇ, ଅଲିଭା କୀର୍ତ୍ତି ନେଇ, ଅଲିଭା ରହୁଛି, ଅଲିଭା କାହାଣୀକୁ ଅଲିଭା ରଖିଦେଇ, ଅଲିଭା ଅର୍କ ଯଦି ଅଲିଭା ମନ ଦେଇ।